ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜାତୀୟ ସ୍ୱାର୍ଥ ରକ୍ଷା ଦିଗରେ ପ୍ରଚେଷ୍ଟା ଏବଂ କାର୍ଯ୍ୟ ମଧ୍ୟରେ ଉପଯୁକ୍ତ ସମନ୍ୱୟ ମାଧ୍ୟମରେ ହିଁ ବିକଶିତ ଭାରତ ଲକ୍ଷ୍ୟ ହାସଲ ହୋଇପାରିବ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଦେଶର ସୁରକ୍ଷା, ଅଖଣ୍ଡତା ତଥା ବିକାଶ ଲାଗି କେନ୍ଦ୍ର ସରକାରଙ୍କର ବିବିଧ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ। ନୂତନ ଜିଏସ୍ଟି ଦେଶର ସାମଗ୍ରିକ ଟିକସ ଓ ରାଜସ୍ୱ ବ୍ୟବସ୍ଥାକୁ ସରଳ ଓ ଆଧୁନିକୀକରଣ କରିବ, କହିଲେ କେନ୍ଦ୍ର ଅର୍ଥମନ୍ତ୍ରୀ। ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀ ସମ୍ଭାବ୍ୟ ତାଲିକାରେ ସାମିଲ ହେଲା ଭାରତର 7 ନୂତନ ପ୍ରାକୃତିକ ସ୍ଥଳୀ ଏବଂ ଚାଇନା ମାଷ୍ଟର୍ ସୁପର 750 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କଲେ ପିଭି ସିନ୍ଧୁ। ଜାତୀୟ ସ୍ୱାର୍ଥ ରକ୍ଷା ଦିଗରେ ପ୍ରଚେଷ୍ଟା ଏବଂ କାର୍ଯ୍ୟ ମଧ୍ୟରେ ଉପଯୁକ୍ତ ସମନ୍ୱୟ ମାଧ୍ୟମରେ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆଜି ନୂଆଦିଲ୍ଲୀରେ ମନ୍ଥନ 2025 ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରି ସେ ଏହା କହିଛନ୍ତି। ଶ୍ରୀ ସିଂ କହିଛନ୍ତି, ଭାରତ ପ୍ରତି ବର୍ତ୍ତମାନ ବିଶ୍ୱସ୍ତରରେ ବିଶ୍ୱାସ ବୃଦ୍ଧି ପାଉଛି। ଭାରତ ସହିତ ପ୍ରମୁଖ କ୍ଷେତ୍ରରେ ଭାଗିଦାରୀ ଲାଗି ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଆଗ୍ରହ ପ୍ରକାଶ ପାଉଛି। ଭାରତୀୟ ପ୍ରତିରକ୍ଷା ସମ୍ପତ୍ତି ସେବା ଆଇଡିଇଏସ୍ର ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସେନାବାହିନୀ ସହଯୋଗରେ ଆଇଡିଏସ୍ 17 ଲକ୍ଷରୁ ଉର୍ଦ୍ଧ୍ୱ ଏକର ପ୍ରତିରକ୍ଷା ଜମିର ପରିଚାଳନା କରୁଛି। ଭବିଷ୍ୟତରେ ଆଇଡିଏସ୍ ଏବଂ କ୍ୟାଣ୍ଟନମେଣ୍ଟ ବୋର୍ଡଗୁଡ଼ିକୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଏହି ସମ୍ମିଳନୀରେ ବାୟୁସେନା ମୁଖ୍ୟ ମାର୍ଶାଲ ଅମରପ୍ରୀତ ସିଂ ଏବଂ ପ୍ରତିରକ୍ଷା ସଚିବ ରାଜେଶ କୁମାର ଉପସ୍ଥିତ ଥିଲେ। ବିହାରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଲାଗି ଗତ 11 ବର୍ଷ ମଧ୍ୟରେ କେନ୍ଦ୍ରର ଏନ୍ଡିଏ ସରକାର 14,85,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଯୋଗାଇ ଦେଇଛନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ବିହାରର ବେଗୁସରାଇଠାରେ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କର ଆଞ୍ଚଳିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ବିହାରରେ ଭୋଟର ତାଲିକାକୁ ଅନୁପ୍ରବେଶକାରୀଙ୍କଠାରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭୋଟର ସଂଶୋଧନ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ପୂର୍ବରୁ ରୋହତାସ ଜିଲ୍ଲା ଅନ୍ତର୍ଗତ ଦୋହରିଅନ୍ ସୋନେଠାରେ ଶାହାବାଦ ଓ ମଗଧ ଅଞ୍ଚଳର ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କର ଆଞ୍ଚଳିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଏକ ବିକଶିତ ବିହାର ଗଠନ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ରାଜ୍ୟର ଅଙ୍ଗନୱାଡ଼ି କର୍ମୀ, ଅଙ୍ଗନୱାଡ଼ି ସହାୟକ, ମମତା ଦିଦି, ଜୀବିକା ଦିଦି, ଯୁବବର୍ଗ, ମହିଳା ଏବଂ ରାଜ୍ୟର ସାମଗ୍ରିକ ବିକାଶ ଦିଗରେ ନୀତିଶ କୁମାର ସରକାରଙ୍କ ଦ୍ୱାରା ନିଆଯାଇଥିବା ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ଘରକୁ ଘର ବୁଲି ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଶ୍ରୀ ଶାହା ଦଳୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ବିହାର ସମେତ ସମଗ୍ର ଦେଶର ସୁରକ୍ଷା, ଅଖଣ୍ଡତା ତଥା ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିବିଧ ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି,
ସିଏ କାନୁନ ଲାଏ ଚାନ୍ଦ କେ ଦକ୍ଷିଣ ଧ୍ରୁବ ପର ୟାନ ଭେଜ କର ଉସକା ନାମ ଶିବ ଶକ୍ତି ପଏଣ୍ଟ ରଖା ସର୍ଜିକାଲ ଷ୍ଟ୍ରାଇକ ଏୟାର ଷ୍ଟ୍ରାଇକ ଅର ଅପରେସନ ସିନ୍ଦୁର କର କର ପାକିସ୍ତାନ କେ ଘର ମେ ଘୁସ କର ଆତଙ୍କବାଦୀଓ କି ଧଜିଆ ଉଡାନେ କା କାମ ନରେନ୍ଦ୍ର ମୋଦି।
ନୂତନ ଜିଏସ୍ଟି ଦେଶର ସାମଗ୍ରିକ ଟିକସ ଓ ରାଜସ୍ୱ ବ୍ୟବସ୍ଥାକୁ ସରଳ ଓ ଆଧୁନିକୀକରଣ କରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଜିଏସ୍ଟି ସଂସ୍କାର କମିଟି ପକ୍ଷରୁ ଆୟୋଜିତ ଏକ ସଭାରେ ଏ ସମ୍ପର୍କିତ ବିସ୍ତୃତ ଆଲୋଚନା କରି ଶ୍ରୀମତୀ ସୀତାରମଣ କହିଛନ୍ତି, ବିଭିନ୍ନ ରାଜ୍ୟରୁ ଗ୍ରହଣ କରାଯାଇଥିବା ପରାମର୍ଶଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ବିଚାର କରାଯାଇ ଜିଏସ୍ଟି ସଂସ୍କାର କରାଯାଇଛି। ଜିଏସ୍ଟି ଦର ହ୍ରାସ ସହିତ ଆୟକର ଆଇନକୁ ମଧ୍ୟ ନୂଆ ରୂପ ଦିଆଯାଇଛି। ଦୁର୍ଗାପୂଜା ଆରମ୍ଭ ସହିତ ଜିଏସ୍ଟି ଦର ହ୍ରାସର ସୁଫଳ ସାଧାରଣ ଲୋକଙ୍କୁ ମିଳିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଦୀପାବଳି ସୁଦ୍ଧା ଆଗାମୀ ପିଢ଼ି ଜିଏସ୍ଟି ସଂସ୍କାରର କାର୍ଯ୍ୟକାରିତା ସମ୍ପର୍କରେ ଘୋଷଣା କରିଥିଲେ। ଗତ 3 ତାରିଖରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ଜନସାଧାରଣଙ୍କ ଜୀବନମାନଙ୍କୁ ଅଧିକ ସୁଗମ କରିବା ଉଦ୍ଦେଶ୍ୟରେ ଟିକସ ହାରରେ ହ୍ରାସ କରାଯାଇଛି। ଏହି ନୂତନ ଦର ଆଗାମୀ 22 ତାରିଖରୁ ଲାଗୁ ହେବ। ଏହି ପରିପ୍ରେକ୍ଷୀରେ ଆଜି ଆମେ ନଜର ପକାଇବା ବ୍ୟବସାୟିକ ମାଲବାହୀ ଯାନ ଉପରେ। ଦେଶରେ 65-70% ସାମଗ୍ରୀ ଟ୍ରକ୍ ମାଧ୍ୟମରେ ପରିବହନ ହୋଇଥାଏ। ଜିଏସ୍ଟି ପରିଷଦ ଟ୍ରକ୍ ଉପରୁ ଟିକସ ହାର 28-18%କୁ ହ୍ରାସ କରିଛନ୍ତି। ପରିବହନ ଭ୍ୟାନ୍ଗୁଡ଼ିକ ଉପରୁ ମଧ୍ୟ ଟିକସ ହାର ଅନୁରୂପ ଭାବେ ହ୍ରାସ କରାଯାଇଛି। ଏହି ଟିକସ ଦର ହ୍ରାସ ଦ୍ୱାରା ଦେଶରେ ଗମନାଗମନ କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଇପାରିବ ବୋଲି ଆଶା କରାଯାଉଛି। ଏହାଛଡ଼ା ସାମଗ୍ରୀ ପରିବହନ କ୍ଷେତ୍ରରେ ମାଲବାହୀ ଗାଡ଼ିଗୁଡ଼ିକରେ କିଲୋମିଟର ପିଛା ପ୍ରତି ଟନ୍ରେ ଖର୍ଚ୍ଚ ହ୍ରାସ ପାଇବ। ଏହି ପଦକ୍ଷେପ ଦ୍ୱାରା କୃଷିଜାତ ଦ୍ରବ୍ୟ, ସିମେଣ୍ଟ, ଷ୍ଟିଲ୍, ଇ କମର୍ସ ସାମଗ୍ରୀ ପରିବହନ କ୍ଷେତ୍ରରେ ଖର୍ଚ୍ଚ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। ଏହାଦ୍ୱାରା ଦେଶର ଆର୍ଥିକ ଅଭିବୃଦ୍ଧି ଏବଂ ଯୋଗାଣ ଶୃଙ୍ଖଳ ପ୍ରକ୍ରିୟା ଅଧିକ ସୁଦୃଢ଼ ହେବା ସହ ରପ୍ତାନୀ ପ୍ରକ୍ରିୟା ମଧ୍ୟ ସଶକ୍ତ ହୋଇପାରିବ। ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀ ସମ୍ଭାବ୍ୟ ତାଲିକାରେ ଭାରତର 7 ନୂତନ ପ୍ରାକୃତିକ ସ୍ଥଳୀକୁ ସାମିଲ କରାଯାଇଛି। ଏଥିସହିତ ୟୁନେସ୍କୋର ଏହି ତାଲିକାରେ ଭାରତୀୟ ଐତିହ୍ୟସ୍ଥଳୀର ସଂଖ୍ୟା 62 ବୃଦ୍ଧି ପାଇଛି। ଏହି 7 ଐତିହ୍ୟସ୍ଥଳୀ ସାମିଲ ହେବା ସହ ଭାରତର ମୋଟ 39 ସାଂସ୍କୃତିକ, 17 ପ୍ରାକୃତିକ ଓ 3 ବିବିଧ ଐତିହ୍ୟସ୍ଥଳୀ ସମ୍ଭାବ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ନୂତନ ଭାବେ ୟୁନେସ୍କୋର ସମ୍ଭାବ୍ୟ ଐତିହ୍ୟସ୍ଥଳୀ ତାଲିକାରେ ସାମିଲ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ପଞ୍ଚକନିର ଡେକାନ୍ ଟ୍ରାପ୍, ମହାବଳେଶ୍ୱର ମହାରାଷ୍ଟ୍ର ଓ କର୍ଣ୍ଣାଟକର ସେଣ୍ଟ ମ୍ୟାରି ଦ୍ୱୀପପୁଞ୍ଜର ଭୌଗୋଳିକ ଐତିହ୍ୟ ରହିଛି। ଏହାଛଡ଼ା ମେଘାଳୟର ଏଜ୍ ଗୁମ୍ଫା, ନାଗାହିଲ୍ର ଓଫିଓଲାଇଟ୍, ଆନ୍ଧ୍ରପ୍ରଦେଶର ଏରାମାଟି ଦିବାଲୁ, ତିରୁମାଳା ହିଲ୍ ଏବଂ କେରଳର ଭର୍କାଲା କ୍ଲିଫ୍ ତାଲିକାରେ ରହିଛି। ଭୋଟର ତାଲିକାରୁ ନାମ ବାଦ୍ ଦିଆଯାଉଥିବା ସମ୍ପର୍କିତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ନିର୍ବାଚନ ଆୟୋଗ ଭ୍ରମାତ୍ମକ ଏବଂ ଭିତ୍ତିହୀନ ବୋଲି କହିଛନ୍ତି। ଆୟୋଗ କହିଛନ୍ତି ଅନ୍ଲାଇନ୍ ମାଧ୍ୟମରେ ଏଭଳି କାର୍ଯ୍ୟ ଆଦୌ ସମ୍ଭବ ନୁହେଁ। 2023 ମସିହାରେ କର୍ଣ୍ଣାଟକର ଆଲାନ୍ଦ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁରୂପ ଅସଫଳ ପ୍ରଚେଷ୍ଟା ସମ୍ପର୍କରେ ଅବଗତ ହେବା ପରେ ଏହାର ତଦନ୍ତ ଲାଗି ଆୟୋଗ ନିଜ ପକ୍ଷରୁ ଏଫ୍ଆଇଆର୍ ଦାଖଲ କରିଥିଲେ। ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଆଲାନ୍ଦ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନ୍ତତଃ 6,000 ଭୋଟରଙ୍କ ନାମ ସଫ୍ଟୱେୟାର୍ର ଦୁରୁପଯୋଗ କରାଯାଇ ବାଦ୍ ଦିଆଯାଇଛି ବୋଲି ପୂର୍ବରୁ ରାହୁଲ ଗାନ୍ଧି ଅଭିଯୋଗ କରିଥିଲେ। ନିର୍ବାଚନ ଆୟୋଗଙ୍କ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲଗାତାର ଭୁଲ୍ ଏବଂ ଭିତ୍ତିହୀନ ଅଭିଯୋଗ କରିଆସୁଛନ୍ତି ବୋଲି ବିଜେପି ଦୋଷାରୋପ କରିଛି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ଅନୁରାଗ ଠାକୁର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଅନ୍ଲାଇନ୍ ମାଧ୍ୟମରେ ଭୋଟର ତାଲିକାରୁ ନାମ ବାଦ୍ ଦେବା କାର୍ଯ୍ୟ ସମ୍ଭବ ନୁହେଁ ବୋଲି ନିର୍ବାଚନ ଆୟୋଗ ପୂର୍ବରୁ ସ୍ୱଷ୍ଟ କରିସାରିଛନ୍ତି। ଶ୍ରୀ ଗାନ୍ଧି ଲଗାତାର ଭାବେ ଦେଶରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପ୍ରତିଷ୍ଠାନର ମର୍ଯ୍ୟାଦାହାନି କରୁଛନ୍ତି ବୋଲି ଶ୍ରୀ ଠାକୁର ଅଭିଯୋଗ କରିଛନ୍ତି।
गलत निराधार आरोप बार बार इलेक्शन कमीशन ऑफ इंडिया पर लगाना, कभी ईवीएम पर प्रश्न चिन्ह खड़े करने, कभी वीवीपैट पर करना, कभी चुनावों के नतीजों पर करना और कभी टूल किट के सहारे संवैधानिक संस्थाओं पर प्रश्न चिन्ह खड़ा करना, क्या ये आदत सी बन गई है? क्या चाहती है कांग्रेस पार्टी?
महाकाश सहभागिता କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ୱାଶିଂଟନ୍ସ୍ଥିତ ଭାରତୀୟ ଦୂତାବାସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଭୟ ଦେଶର ମହାକାଶଚାରୀ ଏବଂ ମହାକାଶ କ୍ଷେତ୍ରର ବରିଷ୍ଠ ଅଧିକାରୀ ଆଗାମୀ ମଙ୍ଗଳ ଓ ଚନ୍ଦ୍ର ଅଭିଯାନ ସମ୍ପର୍କିତ ଯୋଜନା ବିଷୟରେ ଆଲୋକପାତ କରିଥିଲେ। ଉଭୟ ଦେଶର ସହଭାଗିତାରେ ମହାକାଶ କ୍ଷେତ୍ରରେ ଏକ ଦଶନ୍ଧି ଧରି ହାସଲ ହୋଇଥିବା ଉପଲବ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା। ଭାରତ ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁ ସେନ୍ଝେନ୍ଠାରେ ଚାଲିଥିବା ଚାଇନା ମାଷ୍ଟର୍ ସୁପର 750 ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ସିନ୍ଧୁ ଥାଇଲାଣ୍ଡର ପର୍ଣ୍ଣପାଇ ଚୋଚୁଓଙ୍କୁ 21-15, 21-15 ସେଟ୍ରେ ପରାସ୍ତ କରିଛନ୍ତି। କ୍ୱାର୍ଟର ଫାଇନାଲ୍ରେ ସିନ୍ଧୁ ଦକ୍ଷିଣ କୋରିଆର ଆନ୍ ସେ ୟୋଙ୍ଗ୍ଙ୍କୁ ଭେଟିବେ। ଇତିମଧ୍ୟରେ ଭାରତର ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ଼ି ଓ ଚିରାଗ ସେଟ୍ଟି ଏହି ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ଭାରତୀୟ ଯୋଡ଼ି ପ୍ରି କ୍ୱାର୍ଟର ଫାଇନାଲ୍ରେ ତାଇୱାନ୍ର ଚିଉ ସିୱାଙ୍ଗ୍ଚି ଏବଂ ୱାଙ୍ଗ୍ଚି ଲିନ୍ଙ୍କ ଯୋଡ଼ିକୁ ପରାସ୍ତ କରିଛନ୍ତି। ଏସିଆ କପ୍ ଟି20 କ୍ରିକେଟ୍ରେ ଆଜି ଆବୁଧାବିରେ ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ରାତି 8:00 ଏହି ମ୍ୟାଚ୍ ଆରମ୍ଭ ହେବ। ସୁପର 4 ପର୍ଯ୍ୟାୟକୁ ଯିବା ଲାଗି ଆଫଗାନିସ୍ତାନ ଏହି ମ୍ୟାଚ୍କୁ ଜିତିବାକୁ ପଡ଼ିବ। ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ଆସନ୍ତାକାଲି ଭାରତ ଓମାନ୍କୁ ଭେଟିବ। ପୂର୍ବରୁ ସୁପର 4 ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିବା ଭାରତ ଓ ପାକିସ୍ତାନ ପୁନର୍ବାର ଆସନ୍ତା ରବିବାର ଦିନ ପରସ୍କରକୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଜାତୀୟ ସ୍ୱାର୍ଥ ରକ୍ଷା ଦିଗରେ ପ୍ରଚେଷ୍ଟା ଏବଂ କାର୍ଯ୍ୟ ମଧ୍ୟରେ ଉପଯୁକ୍ତ ସମନ୍ୱୟ ମାଧ୍ୟମରେ ହିଁ ବିକଶିତ ଭାରତ ଲକ୍ଷ୍ୟ ହାସଲ ହୋଇପାରିବ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଦେଶର ସୁରକ୍ଷା, ଅଖଣ୍ଡତା ତଥା ବିକାଶ ଲାଗି କେନ୍ଦ୍ର ସରକାରଙ୍କର ବିବିଧ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ। ନୂତନ ଜିଏସ୍ଟି ଦେଶର ସାମଗ୍ରିକ ଟିକସ ଓ ରାଜସ୍ୱ ବ୍ୟବସ୍ଥାକୁ ସରଳ ଓ ଆଧୁନିକୀକରଣ କରିବ କହିଲେ ଅର୍ଥମନ୍ତ୍ରୀ। ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀ ସମ୍ଭାବ୍ୟ ତାଲିକାରେ ସାମିଲ ହେଲା ଭାରତର 7 ନୂତନ ପ୍ରାକୃତିକ ସ୍ଥଳୀ ଏବଂ ଚାଇନା ମାଷ୍ଟର୍ ସୁପର 750 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପ୍ରବେଶ କଲେ ପିଭି ସିନ୍ଧୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।